ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖିଆ ଖବର। ଶକ୍ତି ସଂରକ୍ଷଣ ଏଛନିର୍ ସମିଆର ସବୁନୁ ବଡ଼ ଆବଶ୍ୟକତା ଏ କହିଲେ ରାଷ୍ଟ୍ରପତି। ସ୍ଥାୟୀ ଶକ୍ତି ସଂରକ୍ଷଣ ଦିଗେ ରାଜ୍ୟ ସରକାର ପ୍ରତିବଦ୍ଧବାନ କହିଲେ ମୁଖ୍ୟମନ୍ତ୍ରୀ। ଶକ୍ତି ସଂରକ୍ଷଣ ଦିବସ ଅବସରରେ ଭୁବନେଶ୍ୱରରୁ ହୋଇଛି ପଦଯାତ୍ରା। କଟକ ଶହୀଦ ଭବନଠାରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ଯୋଗ ଦେଲେ ପ୍ରଧାନ ବିଚାରପତି। ଉଷ ଦୋକାନମାନଙ୍କେ କ୍ୟୁଆର୍ କୋଡ୍ ଆଉ ଟୋଲ୍ ଫ୍ରି ନମ୍ବର ଲେଖବାର୍କେ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନର ନିର୍ଦ୍ଦେଶ। ଆଉ ରାଇଜେ ହେଉଛେ ଜବର ଶୀତ। ଫୁଲବାଣୀ ଆଉ ଦାରିଙ୍ଗବାଡ଼ିନୁ ରେକର୍ଡ ହେଲା ରାତିର ସବୁନୁ କମ୍ ତାପମାତ୍ରା 6 ଡିଗ୍ରୀ ସେଲସିୟସ। ଏଥର ପୂରା ଖବର। ଶକ୍ତି ସଂରକ୍ଷଣର ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି କରବାର ଆଉ ଇ କ୍ଷେତ୍ରଟି ଦେଶର ସଫଳତାକେ ଦର୍ଶାବାର ଲାଗି ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଉଛି। ନୂଆଦିଲ୍ଲୀଠାରେ ଏହି ଅବସରରେ ହୋଇଥିବାର ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ଯୋଗ ଦେଇକରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍, ଶକ୍ତି ସଂରକ୍ଷଣ ଏହାଦେର ସମୟର ଗୋଟିଏ ବଡ଼ ଆବଶ୍ୟକତା ଆଏ। ସଞ୍ଚୟ କରିକରି ରଖାଯାଇଥିବାର ଫି ୟୁନିଟ୍ ଶକ୍ତି ପ୍ରକୃତିର ଲାଗି ଆମର ଦାୟିତ୍ୱବୋଧକେ ପ୍ରତିଫଳନ କରବାର ସହିତ ଆଇବା ପିଢ଼ିର ଲାଗି ଯତନ ଆଉ ସମ୍ବେଦନଶୀଳତାକେ ପ୍ରଦର୍ଶନ କରସି ବୋଲି ରାଷ୍ଟ୍ରପତି କହିଛନ୍। ଶକ୍ତି ସଂରକ୍ଷଣ ଆଉ ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ କ୍ଷେତ୍ରଟି ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ଧାରିତ ସମୟ ଆଗନୁ ସ୍ୱଚ୍ଛ ଭାରତ ଶକ୍ତି କ୍ଷେତ୍ରଟି ନିଜର ପ୍ରତିବଦ୍ଧତାକେ ପୂରା କରିସାରିଛେ ବୋଲି ରାଷ୍ଟ୍ରପତି କହିଛନ୍। ସେ ଆହୁରି କହିଛନ୍, ଶକ୍ତି ଦକ୍ଷତା ଆଉ ଅଙ୍ଗାରକାମ୍ଳ ବାହାରବାରଟାକେ କମ୍ କରବାର କ୍ଷେତ୍ରଟି ଏଇଟା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସଫଳତା ଆଏ।
ऊर्जा संरक्षण केवल एक विकल्प नहीं बल्कि आज की सबसे महत्वपूर्ण आवश्यकता में से एक है। ऊर्जा की बचत का अर्थ केवल कम उपयोग करना नहीं बल्कि समझदारी से और दक्षता के साथ ऊर्जा का लाभ उठाना है। जो हम विद्युत उपकरणों का अनावश्यक उपयोग नहीं करते हैं, घरों और कार्यस्थलों में नेचुरल लाइट एवं वेंटिलेशन का उपयोग करते हैं या सोलार एवं रिन्यूएबल एनर्जी को विकल्प को अपनाते हैं, तो हम ना केवल ऊर्जा बचाते हैं बल्कि कार्बन एमिशंस को भी कम कर।
ଏହି ଅବସରରେ ରାଷ୍ଟ୍ରପତି ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର 2025 ଆଉ ଶକ୍ତି ସଂରକ୍ଷଣ ଆଧାରିତ ଜାତୀୟ ଚିତ୍ରକଳା ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ଦେଇଛନ୍। ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶକ୍ତି ସଂରକ୍ଷଣ ଉପରେ ଜୋର୍ ଦେଇଛନ୍। ସାମାଜିକ ଗଣମାଧ୍ୟମ ପୋଷ୍ଟି ଶ୍ରୀ ମାଝୀ କହିଛନ୍, ସ୍ଥାୟୀ ଶକ୍ତି ସଂରକ୍ଷଣ ଦିଗେ ରାଜ୍ୟ ସରକାର ପ୍ରତିବଦ୍ଧ ଆନ୍। ଶକ୍ତି ଦକ୍ଷତା ବଢ଼ାବାର ଆଉ ଅଙ୍ଗାରକାମ୍ଳ ନିର୍ଗମନକେ କମ୍ କରବାର ଉଦ୍ଦେଶ୍ୟ ସରକାରଙ୍କ ତରଫୁ ଇ ବସ୍ ସେବାର ପ୍ରସାର, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା, ସୌର ଆଉ ପବନ ଶକ୍ତି କେନ୍ଦ୍ରିତ ପ୍ରୋହାହନ ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଭବିଷ୍ୟତ ପିଢ଼ି ଲାଗି ସବୁଜ, ସ୍ୱଚ୍ଛ ଆଉ ସ୍ଥାୟୀ ଓଡ଼ିଶା ଗଠନ କରବାର ଦିଗେ ସଭେ ଶକ୍ତି ସଂରକ୍ଷଣ କରବାରକେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ଏହି ଅବସରରେ ଭୁବନେଶ୍ୱର ଲୋକସେବା ଭବନରେ ହୋଇଥିବାର ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇକରି ଶକ୍ତି ସଂରକ୍ଷଣ ଉପରେ ଜୋର୍ ଦେଇଥିଲେ। ସମାରୋହଟି ଉପମୁଖ୍ୟମନ୍ତ୍ରୀ ଭିନ୍ ଭିନ୍ ବର୍ଗର ବିଜେତାମାନଙ୍କୁ ଓଡ଼ିଶା ରାଜ୍ୟ ଶକ୍ତି ସଂଗଠନ ପୁରସ୍କାରଟି ସମ୍ମାନିତ କରିଥିଲେ। ଏତାର ଆଘନୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ବିଭାଗ ତରଫୁ ଆୟୋଜିତ ପଦଯାତ୍ରାଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇକରି କହିଛନ୍,
ଇଲେକ୍ଟ୍ରିକ ଭେହିକଲ୍ସର ପଲିସିଟା ବର୍ତ୍ତମାନ ପର୍ଯ୍ୟନ୍ତ ବାହାରି ନାହିଁ, ସେଟା ବାହାରିଲା ପରେ ଏନର୍ଜି ଭେହିକଲ୍ସଟାକୁ ବି ପ୍ରମୋଟ କରାଯିବ। ସେଟା ଟ୍ରାନ୍ସପୋର୍ଟ ବିଭାଗ ତାକୁ ଇଲେକ୍ଟ୍ରୋନିକ ଭେହିକଲ୍ସର ପଲିସି କାଢିବା ପାଇଁ ଲାଗିଛନ୍ତି, କାହିଁକି ଯୋଉଠି ବି ଆପଣ ଏନର୍ଜି ଭେହିକଲ୍ର ଚାର୍ଜିଂ ପଏଣ୍ଟ ବିଲ୍ଡିଂସ୍ ମାନଙ୍କୁ ଅନ୍ୟ ଆଡ଼କୁ କରିବେ, ତାର ସେଫ୍ଟି ବି ବିଲ୍ଡର୍ସ ହାଭ୍ ଟୁ ବି କୋପରେଟିଂ ଦାଟ୍ ମଲ୍ଟିପଲ୍ ବିଭାଗର ଯେହେତୁ ସେଥିରେ ଇନ୍ଭଲ୍ଭମେଣ୍ଟ ରହୁଛି।
କାର୍ଯ୍ୟକ୍ରମଟି ବିଭାଗର ସଚିବ ବିଶାଲ କୁମାର ଦେବ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଲିଆପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରନୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସଚେତନତା ଶୋଭାଯାତ୍ରା, ପୋଷ୍ଟର ବନାବାର, ସ୍ଲୋଗାନ ଆଉ ସଚେତନ ଶିକ୍ଷା ଶିବିର ବାଗିର କାର୍ଯ୍ୟକ୍ରମମାନ ହୋଇଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓଡ଼ିଶା ହାଇକୋର୍ଟର ବାର୍ ଆସୋସିଏସନ୍ ତରଫୁ କଟକ ଶହୀଦ ଭବନଠାରେ ହୋଇଥିବାର ଗୋଟିଏ ଆଲୋଚନାଚକ୍ରଟି ଭାଗ ନେଇଛନ୍। କାର୍ଯ୍ୟକ୍ରମଟି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସାଧାରଣ ଲୋକର ଲାଗି ନ୍ୟାୟକେ ସୁନିଶ୍ଚିତ କରବାର, ମାମଲାମାନଙ୍କର ଖର୍ଚ୍ଚା ଆଉ ଡେରିକେ କମ୍ କରବାର ଲାଗି ରଣନୀତି ତିଆରି ଉପରେ ନିଜର ମତାମତ ଉପସ୍ଥାପନ କରିଛନ୍। ଏହି ଅବସରରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍, ଡେରିଥି ମିଳୁଥିବାର ନ୍ୟାୟ ଲୋକମାନଙ୍କର ଆର୍ଥିକ ସ୍ଥିତି ଆଉ ସମ୍ମାନ ଉପରେ ପ୍ରଭାବ ପକାଶି, ସାଧାରଣ ଲୋକର ଉପରେ ପଡ଼ୁଥିବାର ଚାପକେ କମ୍ କରବାର, ଅନିଶ୍ଚିତତାକେ ଦୂର କରବାର ଲାଗି ପ୍ରଧାନ ବିଚାରପତି ଆହ୍ୱାନ ଦେଇଛନ୍। ଲୋକମାନେ ବହୁତଟେ ମାମଲାଥି କୋର୍ଟକେ ଯିବାର ଆଘନୁ ମଧ୍ୟସ୍ଥତା ଜରିଆରେ ସେସବୁର ସମାଧାନ ହୋଇପାରିଲେ ବରସ୍ପରସ୍ ଧରିକରି ପଡ଼ିଥିବାର ମାମଲାମାନଙ୍କର ସଂଖ୍ୟା କମ୍ବାର ସହିତେ ଖର୍ଚ୍ଚା ଭିଲ୍ କମ୍ ହେବା। ସେନ୍ତା ନ୍ୟାୟ ବ୍ୟବସ୍ଥାଥି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଭିନ୍ ଭିନ୍ ଅପରାଧିକ ମାମଲାମାନଙ୍କର ସମାଧାନ ଲାଗି ସ୍ୱତନ୍ତ୍ର କୋର୍ଟ ଉପରେ ପ୍ରଧାନ ବିଚାରପତି ଜୋର୍ ଦେଇଛନ୍। କାର୍ଯ୍ୟକ୍ରମଥି ଯୋଗ ଦେଇକରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ କହିଛନ୍, କୋର୍ଟର ଡିଜିଟାଲକରଣ ଇ ଫାଇଲିଂ ଜରିଏ ନ୍ୟାୟ ଦେବାର ବ୍ୟବସ୍ଥା ସହଜ ହୋଇପାରବା। ଏ ଅବସରରେ ଜଷ୍ଟିସ୍ ଟଣ୍ଡନ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କର ସଂଖ୍ୟା ବଢ଼ାବାର ଉପରେ ଜୋର୍ ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନ। ଉଷ ଦୋକାନ ଆଘାଡ଼େ କ୍ୟୁଆର୍ କୋଡ୍ ଆଉ ଟୋଲ୍ ଫ୍ରି ଟେଲିଫୋନ୍ ନମ୍ଘର ଲେଖବାର୍କେ କେନ୍ଦ୍ରୀୟ ଔଷଧ ମାନବ ନିୟନ୍ତ୍ରଣ ସଂଗଠନ ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳକେ ନିର୍ଦ୍ଦେଶ ଦେଇଛନ୍। ଦୋକାନରୁ ଉଷ ଘିନିକରି ବ୍ୟବହାର କଲା ଉତ୍ରୁ କେନ୍ସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲେ ଉପଭୋକ୍ତା ସେହି କ୍ୟୁଆର୍ କୋଡ୍ ଆଉ ଟୋଲ୍ ଫ୍ରି ନମ୍ଘରଥି ଅଭିଯୋଗ କରିପାରିବେ ବୋଲି ସଂଗଠନ ତରଫରୁ କୁହାଯାଇଛି। ନିର୍ଦ୍ଦେଶନାମାଥି କ୍ୟୁଆର୍ କୋଡ୍ ଆଉ ଟୋଲ୍ ଫ୍ରି ନମ୍ଘର ସଭେ ଦେଖିପାରୁଥିବାର ଜାଗାଥି ଲେଖବାର୍କେ ନିର୍ଦ୍ଦେଶ ଦିଆଯାଇଛି। ଏଥିଲାଗି ଟୋଲ୍ ଫ୍ରି ନମ୍ଘର ହେଉଛି 1800 180 3024। ପୁରୀ ଶ୍ରୀମନ୍ଦିର ମେଘନାଥ ପାଚେରୀରୁ ପାନ୍ ଗଲୁଥିବାର ଘଟଣାକୁ ନେଇକରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକେ ଚିଠି ଲେଖିଛନ୍। ବୈଜ୍ଞାନିକ ସମ୍ମତ ଅନୁଧ୍ୟାନ ସହିତେ ସ୍ଥାୟୀ ମରାମତି ଲାଗି ଡକ୍ଟର ପାଢ଼ୀ ଚିଠି ଲେଖିଛନ୍। ଗଲା ବଛର ଭିଲ୍ ମରାମତି କରାଯାଇଥିଲା, ହେଲେ ବାରମ୍ବାର ପାନ୍ ଗଲବାରଟା ଚିନ୍ତାର ବିଷୟ ଆଉ ଏତାର ସ୍ଥାୟୀ ସମାଧାନ କରବାରକେ ଡକ୍ଟର ପାଢ଼ୀ ଏଏସ୍ଆଇକେ ଚିଠି ଜରିଏ ଅନୁରୋଧ କରିଛନ୍। ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଲାଗି ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ବିଜ୍ଞପ୍ତି ବାହାରିଛି। 6 ଆଉ 9 ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ସ୍ତରଥି ହେଉଥିବାର ଏହି ଗଣିତ ମେଧାବୃତ୍ତି ପରୀକ୍ଷା ଲାଗି ଗଲାକାଲିନୁ ପଞ୍ଜୀକରଣ ପ୍ରକ୍ରିୟା ମୁହ୍ୟଛି। ଫର୍ମ ଭରବାର ଶେଷ ତାରିଖ ଡିସେମ୍ବର 25 ତାରିଖକେ ରଖାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ରୟାଲ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା 2025 ଆଜି ଉଦ୍ଘାଟିତ ହୋଇଛି। ମେଳାଥି ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସୁବର୍ଣ୍ଣପୁର ଜିଲ୍ଲା ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରଥି ରାଜ୍ୟ ପହଲା ଠାନ୍ ହାସଲ କରିଛେ ବୋଲି କହିଥିଲେ। ମେଳାଥି 30 ଷ୍ଟଲ୍ ତିଆରି କରାଯାଇଛି। ଏହି ଅବସରରେ ଅତିଥିମାନେ ଭିନ୍ ଭିନ୍ ଷ୍ଟଲ୍ ବୁଲିକରି ଦେଖିଥିଲେ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନଥି ମୁଖ୍ୟା ଭୂମିକା ନେଇଥିବାର ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କର ଜୟନ୍ତୀ ଅବସରରେ ଆଜି ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜନାଇଛନ୍। ଭୁବନେଶ୍ୱର ଜୟଦେବ ବିହାର ଛକ ନଥିବାର ପଣ୍ଡିତ ବିଦ୍ୟାରତ୍ନଙ୍କର ପ୍ରତିମୂର୍ତ୍ତିଥି ଆଜି ସକାଳେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ଆଜି ବେଲବୁଡ଼େ ଭୁବନେଶ୍ୱର ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ପାଳିତ ହେଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କର ଜୟନ୍ତୀଥି ଶ୍ରଦ୍ଧାଞ୍ଜଳି ଜନାଇକରି କହିଛନ୍, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନଥି ପଣ୍ଡିତ ବିଦ୍ୟାରତ୍ନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ନିଷ୍ଠାପର ସମାଜସେବୀ ଆଉ ସାମ୍ବାଦିକ ସ୍ୱର୍ଗତ ଭାଗବତ ପ୍ରସାଦ ନନ୍ଦଙ୍କର ଜୟନ୍ତୀ ସମାରୋହ ଆଜି ସମ୍ବଲପୁର ଓଡ଼ିଶା ସାଂସ୍କୃତିକ ସମାଜ ପରିସରନୁ ହୋଇଯାଇଛି। ଭାଗବତ ନନ୍ଦ ସ୍କୃତି କମିଟି ତରଫରୁ ହୋଇଥିବାର ଜୟନ୍ତୀ ସମାରୋହଟି ସର୍ବୋଦୟ ନେତ୍ରୀ କ୍ରିଷ୍ଣା ମହାନ୍ତି, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମିତିର ଆବାହକ ଲିଙ୍ଗରାଜ ପ୍ରମୁଖ ଯୋଗ ଦେଇକରି ସ୍ୱର୍ଗତ ନନ୍ଦଙ୍କର ଗୁଣାବଳୀ ବାବଦେ ଆଲୋଚନା କରିଥିଲେ। ଶିକ୍ଷାବିତ୍ ଡକ୍ଟର ଶ୍ୟାମସୁନ୍ଦର ଧର ସମାରୋହଟି ଅଧ୍ୟକ୍ଷତା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର 9 ନମ୍ବର ସଂସ୍କରଣ ଆଇବା ଜାନୁଆରୀ ମାସ ହେବା। ଏତାର ଜରିଏ ଛାତ୍ରଛାତ୍ରୀମାନେ ପରୀକ୍ଷା ଆଗନୁ ତାଙ୍କର ମାନସିକ ଚାପ ଡର ବାବଦେ ପ୍ରଧାନମନ୍ତ୍ରୀଙ୍କ ସାଙ୍ଗେ ସିଧାସଳଖ ବିଚାର ବିନିମୟ କରିବେ। ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଲାଗି ଡିସେମ୍ବର 1 ଆଇବା ଜାନୁଆରୀ 11 ତାରିଖ ତକ୍ ମାଇ ଗଭ୍ ପୋର୍ଟାଲ୍ରେ ଅନ୍ଲାଇନ୍ ଏମ୍ସିକ୍ୟୁ ଆଧାରିତ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଏଥି 6 ନୁ 12 ଶ୍ରେଣୀ ତକ୍ ଛାତ୍ରଛାତ୍ରୀ, ଶିକ୍ଷକ ଆଉ ଅଭିଭାବକମାନେ ଭାଗ ନେଇପାରିବେ। ଆଇଆଇଏମ୍ ସମ୍ବଲପୁର ତରଫରୁ ପ୍ରଡକ୍ସନ ଆଣ୍ଡ ମ୍ୟାନେଜମେଣ୍ଟ ସୋସାଇଟି ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଛି। ଏହି ସମ୍ମିଳନୀକେ ଆଜି ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେୟ ଜୟସ୍ୱାଲ ଉଦ୍ଘାଟନ କରିଛନ୍। ସମ୍ମିଳନୀଥି ପୃଥିବୀର ଅଗ୍ରଣୀ ପ୍ରତିଭା, ଶିଳ୍ପ ନେତୃତ୍ୱ ଆଉ ଶିକ୍ଷାବିତ୍ମାନେ ସାମିଲ ହୋଇଛନ୍। ଏହାଦେ ପାଣିପାଗ। ଉତ୍ତର ପଶ୍ଚିମ ଦିଗୁ ରାଜ୍ୟକେ ଶୁଖା ଥଣ୍ଡା ପବନ ଆସୁଥିବାରୁ ଜବର ଶୀତ ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 6-7 ଦିନ ତକ୍ ପାଗଥି ବିଶେଷ ପରିବର୍ତ୍ତନ ନାହିଁ ହୁଏ। ଗଲା 24 ଘଣ୍ଟା ଭିତରେ ଫୁଲବାଣୀ ଓ ଦାରିଙ୍ଗବାଡ଼ିଠାରେ ରାଜ୍ୟର ସବୁନୁ କମ୍ ତାପମାତ୍ରା 6 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆଇବା 24 ଘଣ୍ଟା ଭିତରେ କଳାହାଣ୍ଡି, ସୁନ୍ଦରଗଡ଼, କନ୍ଧମାଳ ଆର୍ କୋରାପୁଟର ଗୋଟେ ଯୋଡ଼େ ଜାଗାନ କମ୍ନୁ ମଧ୍ୟମ ଧରଣର କୁହୁଡ଼ି ହେବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ଶକ୍ତି ସଂରକ୍ଷଣ ଏଚନିର ସମିଆର ସବୁନୁ ବଡ଼ ଆବଶ୍ୟକତା କହିଲେ ରାଷ୍ଟ୍ରପତି। ସ୍ଥାୟୀ ଶକ୍ତି ସଂରକ୍ଷଣ ଦିଗେ ରାଜ୍ୟ ସରକାର ପ୍ରତିବଦ୍ଧବାନ କହିଲେ ମୁଖ୍ୟମନ୍ତ୍ରୀ। କଟକ ଶହୀଦ ଭବନଠାରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ଯୋଗ ଦେଲେ ପ୍ରଧାନ ବିଚାରପତି। ଆଉର୍ ରାଜ୍ୟ ହେଉଛି ଜବର ଶୀତ, ଫୁଲବାଣୀ ଆଉ ଦାରିଙ୍ଗବାଡ଼ିନୁ ରେକର୍ଡ ହେଲା ରାତିର ସବୁନୁ କମ୍ ତାପମାତ୍ରା 6 ଡିଗ୍ରୀ ସେଲସିୟସ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।